ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 17 ତାରିଖ ଦିନ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଭୁବନେଶ୍ୱର ଜନତା ମଇଦାନ ସୁଭଦ୍ରା କାର୍ଡ ବାଣ୍ଟବେ। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ବାବଦେ ଗଲାକାଲି ଲୋକସେବା ଭବନର ସୁଭଦ୍ରା ଯୋଜନା ରାଜ୍ୟସ୍ତରୀୟ ପରିଚାଳନା କମିଟିର ବୈଠକ ହୋଇଯାଇଛି। ଇତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅଧ୍ୟକ୍ଷତା କରିକି ସମାରୋହ ତୟାରୀର ଅଗ୍ରଗତି ବାବଦେ ବିଭାଗୀୟ ଅଧିକାରୀମାନଙ୍କନୁ ପଚରାଇକରି ବୁଝିଥିଲେ। ପ୍ରଧାନମନ୍ତ୍ରୀଙ୍କର ଇ ସମାରୋହଟି ବହୁତଟେ ଲୁକର ଭିଡ଼ ହେବା, ଏଥିଲାଗି କାର୍ଯ୍ୟକ୍ରମର ତୟାରୀ, ପାର୍କିଂ ଜାଗା, ଟ୍ରାଫିକ୍ ପରିଚାଳନା, ପରିବହନ ବ୍ୟବସ୍ଥା ବାଗିର ଭିନ୍ ଭିନ୍ ଦିଗ୍କେ ନେଇକରି ଆଲୋଚନା କରାଯାଇଛି। ରାଜ୍ୟ ଆୟୁଷ୍ଠାନ ସୁଭଦ୍ରା ଯୋଜନା ଲାଗି ଆବେଦନକାରୀମାନଙ୍କନୁ ଫର୍ମ ସଂଗ୍ରହ କାମ ମୂଲ ହେବା। ରାଜ୍ୟର ସବୁ ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚିହ୍ନଟ ହୋଇଥିବା ଜାଗା ଆର୍ କାର୍ଯ୍ୟାଳୟନ ଫର୍ମ ସଂଗ୍ରହ କରାଯିବା। ଫି ଆବେଦନକାରୀଙ୍କର ଆବେଦନ ପ୍ରକ୍ରିୟାକେ ସହଜ କରିବା ଲାଗି ରାଜ୍ୟ ସରକାର ଭିନ୍ ଭିନ୍ ପଦକ୍ଷେପ ନେଇଥିବା ବିଭାଗ ତରଫରୁ ସୂଚନା ମିଳିଛି। ରାଜ୍ୟ ସରକାର ରାଜ୍ୟର ସ୍ୱାର୍ଥକେ ଅଗ୍ରାଧିକାର ଦେଇକରି ଖଣି ସେସ୍ ଆଦାୟ କରିବାର ଲାଗି କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଖଣି ଆଉ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ବିଧାନସଭାର ଖଣି ଆଉ ଇସ୍ପାତ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମିଆତି ଶ୍ରୀ ଜେନା କହିଛନ୍ ଯେ ଧାରିଛ ହୋଇଥିବା ଦେୟ ଖଣି ମାଲିକମାନଙ୍କଠାରୁ ଆଇବା 2026 ଏପ୍ରିଲ 1 ତାରିଖରୁ 12 ବରଷ ତକ କିସ୍ତି ଆକାରରେ ଅସୁଲ କରାଯିବା। ଭୁବନେଶ୍ୱର କୃଷି ଭବନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷ ସିଆର୍ସି ଉଦ୍ଘାଟନ କରିଛନ୍। ଏ ଅବସରରେ ହୋଇଥିବାର ଉତ୍ସବତି ଉଦ୍ବୋଧନ ଦେଇକରି ଶ୍ରୀ ସିଂହଦେଓ ରାଇଜେ ଏବେ ହେଉଥିବାର ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଜଳବାୟୁ ସହନଶୀଳ କୃଷି ପଦ୍ଧତିକେ ଗ୍ରହଣ କରିବାର ଉପରେ ଜୋର୍ ଦେଇଥିଲେ। ସେ କହିଛନ୍ ଯେ ଦକ୍ଷତା ବିକାଶତି ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷ ସହଯୋଗ କରିବାର ଲାଗି କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ମିଶିକରି କାମ କରିବେ। ରାଜ୍ୟ ବେଆଇନ ମଦଭାଟି ଆଉ ବିକ୍ରି କରୁଥିବା ଜାଗାମାନଙ୍କର ଉପରେ ଗଲା 15 ଦିନ ହେଲା ଅବକାରୀ ବିଭାଗ ତରଫ ଚଢ଼ଉ କରାଯାଉଛି। ଏ ବାବଦେ ଗୋଟିଏ ପ୍ରତିକ୍ରିୟାତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ ଯେ ଆଗନୁ ଚାଲି ଆସିଥିବା ବେଆଇନ ମଦ କାରବାର ଉପରେ ସରକାର କଡ଼ା ଆଭିମୁଖ୍ୟ ନେବେ। ସେ କହିଛନ୍ ଯେ ଆଗକେ ଇ ଅଭିଯାନକେ ଜୋରଦାର କରାଯିବା ଆର୍ ସବୁ ବେଆଇନ କାରବାର ଉପରେ ରୋକ ଲଗାଯିବା। ରାଇଜେ ଆଇବା 2026 ମାର୍ଚ୍ଚ ତକ୍ ମାଓ ସଂଗଠନକେ ମୂଲପୋଚ କରାଯିବା ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। କମିଶନରେଟ୍ ପୁଲିସ୍ ମୁଖ୍ୟାଳୟନ ଥିବା କ୍ୟାମ୍ପ କାର୍ଯ୍ୟାଳୟନ ମାଓ ମୁକାବିଲା ବାବଦେ ସମୀକ୍ଷା କରିକି ନକ୍ସଲ ଅଧିଷ୍ଠିତ ଜିଲ୍ଲାମାନଙ୍କର ଏସ୍ପି, ଦକ୍ଷିଣାଞ୍ଚଳ ଆଉ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସାଙ୍ଗେ ସେ ଆଲୋଚନା କରିଥିଲେ। ଯେନ୍ସବୁ ଜିଲ୍ଲାର ମାଓ ସଂଗଠନ ସକ୍ରିୟ ଅଛନ୍ ସେଠାରେ ପେଟ୍ରୋଲିଂ ବ୍ୟବସ୍ଥାକେ କଡ଼ାକଡ଼ି କରିବାକେ ପୁଲିସ୍ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍। 2022 ବେଚ୍ର 6 ଜଣ ଆଇଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍। ଅକ୍ଷୟ ପିଲାରୀଙ୍କୁ ବଣେଇ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼, ଅରୁଗୁଲ ସ୍ନେହାଙ୍କୁ ପଦ୍ମପୁର, ଏଏସ୍ ରେଡ୍ଡିଙ୍କୁ ଜୟପୁର ଆର୍ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ବାର୍ଡ ଫ୍ଲୁ ସ୍ଥିତି ଯାଞ୍ଚ କରବାରକେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଆଜି ଓଡ଼ିଶା ଆସୁଛନ୍। ଇ ବିଶେଷଜ୍ଞ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ, ପିପିଲି, ନିମାପଡ଼ା ଆଉ ଡେଲାଙ୍ଗ ବ୍ଲକ୍ର ସ୍ଥିତିର ଯାଞ୍ଚ କରିବେ। ଯେନ୍ ଜାଗାନ ବାର୍ଡ ଫ୍ଲୁ ଚାପିଛେ ସେ ଜାଗାମାନଙ୍କୁ ଯାଇକରି ଆଲୋଚନା କରିବା ସହିତ କେନ୍ଦ୍ରକେ ରିପୋର୍ଟ ଦେବେ। ଆଇବାକାଲ ଭିଲ୍ ଇ କେନ୍ଦ୍ରୀୟ ଦଳ ସ୍ଥିତି ସମୀକ୍ଷା କରିବେ। ରାଜ୍ୟର 6 ଜିଲ୍ଲାର 18 ଜାଗାନ ଫ୍ଲୋରାଇଡ୍ ମିଶା ପାଇନ ରହିଛି। ସବୁନୁ ଅତ୍କା ବଲାଙ୍ଗୀର ଜିଲ୍ଲାନ 8, ମାଲକାନଗିରିର 5, ମୟୂରଭଞ୍ଜ ନ 2, ବୌଦ୍ଧ କଲାହାଣ୍ଡି ଆର୍ ନୟାଗଡ଼ ଜିଲ୍ଲାର ଗୋଟେ ଲେଖା ଜାଗାନ ଫ୍ଲୋରାଇଡ୍ ମିଶା ପାଇନ ରହିଛି ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଝାରସୁଗୁଡ଼ା ଜିଲ୍ଲାର ନିର୍ମାଣ କଲ୍ୟାଣ ସହାୟତା ଯୋଜନା ଅଧୀନତି ଭିନ୍ ଭିନ୍ ବର୍ଗର 64 ଜଣଙ୍କୁ ସାହାଯ୍ୟ ଟଙ୍କା ବଣ୍ଟାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟନ ଗଲାକାଲି ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶ୍ରମିକମାନଙ୍କୁ ଟଙ୍କା ଦେଇଥିଲେ। ପଶ୍ଚିମ କେନ୍ଦ୍ରୀୟ ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଆଇବାକାଲି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା। ଏତାର ପ୍ରଭାବତି ଆଇବାକାଲିନୁ 8 ତାରିଖ ଭିତରେ ରାଜ୍ୟର କେତେଟା ଜିଲ୍ଲାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଜ ସୁନ୍ଦରଗଡ଼, କଲାହାଣ୍ଡି ସହିତ ରାଜ୍ୟର 14 ଜିଲ୍ଲାନ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।